श्रीमद्भागवतम तृतीय स्कंद चतुर्थ अध्याय श्लोक 21 सोहं तद्दर्शनाह्लाद सोहं तद्दर्शनाह्लाद वियोगार्ती युता प्रभो वियोगार्ती युता प्रभो गमिष्ये दयितं तस्य गमिष्ये दयितं तस्य बदर्याश्रममण्डलम् बदर्याश्रममण्डलम् सोऽहं तद्दर्शनाह्लाद वियोगार्थी युता प्रभो गमिष्येदैतन्तस्य बदर्याश्रममण्डलम् सोऽहं तद्दर्शनाह्लाद वियोगार्थी युता प्रभो गमिष्येदैतन्तस्य बदर्याश्रममण्डलम् सोऽहं तद्दर्शनाह्लाद वियोगार्थी युता प्रभो गमिष्येदैतन्तस्य बदर्याश्रममण्डलम् शब्दान्वाद सोऽहम् एवरी भावरे मुं तत् तंकर भगवान् कर दर्शन दर्शन आह्लाद आनंद वियोग बिना आरती जोत विषादित प्रभु हे प्रभु गमिष्ये जीवी दयितं श्री मर्मरे उपदिष्ट तस्य तांकर भगवान कर बद्रियाश्रम हिमालय तिवा बद्रिकाश्रम मंडलम स्थान श्रोकरण बार हे प्रभु विदुर श्रीकृष्ण दर्शन जनित आह्लाद एवं तांकर वियोग जनित आरती युक्त हो वर्तमान हिमालय तिवा बद्रिकाश्रम को गमन करी कारण यह तांकर आदेश भगवत्रे प्रभुपाद मैंने कहते जे उद्धव सदृश एक शुद्ध भक्त सतत भगवान संगलाभ करता मिलन और विरह उभय अवस्था से भगवान संगलाभ करता एक शुद्ध भक्त एक क्षण मध्य भगवान प्रेममयी सेवार विरक्त हमें ना से सतत प्रेममयी सेवार निजुक्त था भगवान सेवा ही होती शुद्ध भक्त प्रधान धंदा उद्धव भगवत विरह ये उद्धव पक्ष बड़ा अशय था एवं से भगवान आदेश पालन करी बद्रिकाश्रम को यात्रा आरंभ कले कारण भगवान आदेश भगवान अभिन्न अटंती जेपर्यंत व्यक्ति भगवान आदेश पालन करपर्यंत से भगवान वास्तव पक्षे दूरे जा न था ओम ज्ञान चक्षुरुन्मीलनं तस्मै श्रीगुरवे नमः हरे कृष्ण समस्त भक्तमान को भगवत का स्वागत करक्त स्थान बरफ अच्छे स्वागत करगवतम तृतीय स्कंद चतुर्थ अध्याय एक श्लोक आम पाठ करवा पूर्व वर्णना करव कि भाव में भगवान ठूँ विषय ज्ञान प्राप्त हेले भगवान परमा स्थिति परमा भगवान स्थिति भगवान विषय जो ज्ञान आत्मन परमा स्थिति भगवान जो तत्व ये सब तत्व जो तत्व एमती भगवान ब्रह्मा को मत प्रदान कर बहुत गभर तत्व को प्रदान करद्धव को तेणु से ही तत्व प्राप्त ही भगवत संगीत ज्ञान जीवन प्राप्त होती तेणु से भगवान केवे भूली पारे ना ଭଗବାନ ପ୍ରକୃତିରେ ସବୁଠାରେ ଅଛନ୍ତି, ଏମିତି ନାହିଁ ଯେ ଭଗବାନ ଏଠାରେ ନାହାନ୍ତି। ସେଇ ଉଦ୍ଧବ ଯେତେବେଳେ ଯାଇଥିଲେ ଗୋପୀମାନଙ୍କୁ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ ଭଗବାନ ତାଙ୍କୁ ପ୍ରେରଣ କରିଥିଲେ, ଦଶମ ସ୍କନ୍ଧ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଉଦ୍ଧବ ଯାଇ ଗୋପୀମାନଙ୍କୁ, ଉଦ୍ଧବଙ୍କର ପ୍ରକୃତରେ ବହୁତ ଜ୍ଞାନ ଅଛି ଥିଲା ତାଙ୍କର, ଉଦ୍ଧବ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଜଣେ ବସୁ। ଏବଂ ଉଦ୍ଧବ କୁହାଯାଇଛି ସେ ହେଉଛନ୍ତି ଶିଷ୍ୟ ବୃହସ୍ପତି ସାକ୍ଷାତ କୃଷ୍ଣସ୍ୟ ଦୈତ ସଖା, କୃଷ୍ଣଙ୍କର ସେ ହେଉଛନ୍ତି ଅତି ପ୍ରିୟ ସଖା। ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ, ବୃହସ୍ପତି ଯିଏକି ହେଉଛନ୍ତି ଦେବତାମାନଙ୍କର ଗୁରୁ ବୃହସ୍ପତି, ପୁରଦାସାଙ୍କ ଜମା ବିଧି ପାତ ବୃହସ୍ପତି, ଭଗବତ ଗୀତାର ମଧ୍ୟ ଭଗବାନ କହିଛନ୍ତି ବୃହସ୍ପତି ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି। ତେଣୁ ତାଙ୍କଠାରୁ ତାଙ୍କର ସେ ଶିଷ୍ୟ, ତାଙ୍କଠାରୁ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଶିଷ୍ୟ ବୃହସ୍ପତି ସାକ୍ଷାତ। ଉଦ୍ଧବ ବୁଦ୍ଧି ସପ୍ତମ, ଉଦ୍ଧବ ହେଉଛନ୍ତି ତାଙ୍କର ବୁଦ୍ଧି ହେଉଛି ଶ୍ରେଷ୍ଠ ବୁଦ୍ଧି ତାଙ୍କର। ତେଣୁ ସେ ଯେତେବେଳେ ଗୋପୀମାନଙ୍କୁ ସାନ୍ତ୍ୱନା ପ୍ରଦାନ, ଗୋପୀମାନେ ଭଗବାନଙ୍କ ବିରହରେ ଦଗ୍ଧୀଭୂତ ହେଉଥିଲେ, ଭଗବାନଙ୍କ ବିରହରେ ସେମାନେ ଦଗ୍ଧୀଭୂତ ହେଉଥିଲେ। ଭଗବାନ ଯେଉଁ 11 ବର୍ଷ କାଳ ଲୀଳା କଲେ ବୃନ୍ଦାବନରେ, ତାପରେ ସେ ଚାଲିଗଲେ, ମଥୁରା ଚାଲିଗଲେ, ଏବଂ ମଥୁରାରୁ ଆଉ ସେ ବୃନ୍ଦାବନ ଫେରିନାହାନ୍ତି। ମଥୁରାରୁ ସେ ଗଲେ ଦ୍ୱାରକା ଗଲେ, ଆଉ ସେ ଫେରିନାହାନ୍ତି। ତେଣୁ ଭଗବାନଙ୍କ ବିରହରେ ଗୋପୀମାନେ ଏବଂ ବିଶେଷ ଭାବରେ ରାଧାରାଣୀ, ତାଙ୍କର ପିତା ମାତା, ତାଙ୍କର ସଖା ସମସ୍ତେ, ଏମିତିକି ଗାଭୀ ମାନେ ମଧ୍ୟ ସମସ୍ତେ ବିରହ ନଳରେ ବିରହ ତାପରେ ଦଗ୍ଧୀଭୂତ ହେଉଥିଲେ। ତେଣୁ ଭଗବାନ ଉଦ୍ଧବଙ୍କୁ ପ୍ରେରଣ କରିଥିଲେ, ଯା ଉଦ୍ଧବ ଗଛ ଉଦ୍ଧବ ବ୍ରଜନ ସୌମ୍ୟ, ଏହି ସୌମ୍ୟ ଉଦ୍ଧବ ତୁମେ ଏହି ବ୍ରଜକୁ ଯାଅ। ଏବଂ ପିତୃ ନୋ ପ୍ରୀତିମା ଭ, ମୋର ପିତାମାତାଙ୍କୁ ମୋର ସନ୍ଦେଶ ପ୍ରଦାନ କର। ଏବଂ ଗୋପୀନା ମତ ଦେଓଗାଧି ମତ ସନ୍ଦେଶ ବିମୁଚ୍ୟ, ଗୋପୀମାନେ ମଧ୍ୟ ମୁଁ ଏ ଯେଉଁ ସନ୍ଦେଶ ପ୍ରଦାନ କରୁଛି, ଏହି ସନ୍ଦେଶ ତାଙ୍କୁ ଦେଇ ତାଙ୍କୁ ସେ ଯେଉଁ ମାନେ ତପ୍ତ ହେଉଛନ୍ତି, ସେ ଯେଉଁ ବୀର ନଳରେ ଦଗ୍ଧୀଭୂତ ହେଉଛନ୍ତି, ତାଙ୍କୁ ସେଥିରୁ ମୁକ୍ତ କର। ତେଣୁ ଉଦ୍ଧବ ଯେତେବେଳେ ପ୍ରଥମେ ଯାଇଥିଲେ ନନ୍ଦ ମହାରାଜ ଭେଟିଥିଲେ, ଯେଉଁ ରଥରେ ଭଗବାନ ଯାଇଥିଲେ ସେହି ରଥରେ ଆସିଛନ୍ତି ଭଗବାନ, ଏ ଉଦ୍ଧବ ଆସିଛନ୍ତି, ଭଗବାନ ସେହି ରଥ ଦେଇଛନ୍ତି। କଂସ କୃଷ୍ଣଙ୍କୁ ମାରିବା ପାଇଁ ଗୋଟେ ସୁବର୍ଣ୍ଣ ରଥ ନିର୍ମାଣ କରିଥିଲା, ସୁନ୍ଦର ରଥ, ସୁବର୍ଣ୍ଣ ରଥ, ଏବଂ ସେହି ରଥକୁ ଅକ୍ରୁରଙ୍କ ଦ୍ୱାରା ପ୍ରେରଣ କରିଥିଲା ବୃନ୍ଦାବନକୁ। ସେହି ରଥରେ ଭଗବାନ କୃଷ୍ଣ ଏବଂ ବଳରାମ ଯାଇଥିଲେ, ଏବଂ ସେହି ରଥକୁ ବର୍ତ୍ତମାନ କୃଷ୍ଣ ଦେଉଛନ୍ତି ଉଦ୍ଧବଙ୍କୁ, ତୁମେ ଯାଅ ବ୍ରଜକୁ ଯାଅ। ତେଣୁ ଉଦ୍ଧବ ଯେତେବେଳେ ଉଦ୍ଧବ ଆସୁଛନ୍ତି, ସନ୍ଧ୍ୟାବେଳ ହେଇଯାଇଛି, ସନ୍ଧ୍ୟାବେଳେ ପହଞ୍ଚନ୍ତି, ନନ୍ଦ ମହାରାଜଙ୍କ ଗୃହକୁ ପ୍ରଥମେ ଯାଇଛନ୍ତି। ତେଣୁ ନନ୍ଦ ମହାରାଜଙ୍କ ଗୃହକୁ ଯାଇ ନନ୍ଦ ମହାରାଜଙ୍କ ଗୃହରେ ରୋଷେଇବାସ ନାହିଁ, ଭଗବାନ ବିବାହରେ ତାଙ୍କର ଖାଦ୍ୟପେୟ ମଧ୍ୟ କିଛି ନାହିଁ, ରୋଷେଇବାସ ନାହିଁ। କିନ୍ତୁ ଯେହେତୁ ଉଦ୍ଧବ ଆସିଛନ୍ତି, ତାଙ୍କ ପାଇଁ କିଛି ସୁନ୍ଦର ଖାଦ୍ୟର ବ୍ୟବସ୍ଥା କରିଛନ୍ତି, ତାଙ୍କୁ ସବୁ ଚର୍ଚ୍ଚା କଲା ପରେ ତାଙ୍କୁ ଖାଦ୍ୟ ପ୍ରଦାନ ଦେଇ ତାଙ୍କର ସବୁ ଆନନ୍ଦ ବିଧାନ କଲା ପରେ ତାଙ୍କୁ ପଚାରୁଛନ୍ତି ଭଗବାନ ନନ୍ଦ ମହାରାଜ ଭଗବାନ କୃଷ୍ଣଙ୍କ ବିଷୟରେ। ତେଣୁ ସେଇଠି ଉଦ୍ଧବ କହିଛନ୍ତି ନନ୍ଦ ମହାରାଜଙ୍କୁ, କହିଛନ୍ତି ହେ ନନ୍ଦ ମହାରାଜ, ଆପଣ ହେଉଛନ୍ତି ଧନ୍ୟ, ଆପଣ ସେଇ କୃଷ୍ଣ ସାମାନ୍ୟ ବାଳକ ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ ଭଗବାନ। ସିଏ ଯେ ଖାଲି ସିଏ ତୁମର ପୁତ୍ର ତା ନୁହଁ, ସିଏ ହେଉଛନ୍ତି ସମସ୍ତଙ୍କର ପିତା, ପିତା ମନସ୍ୟ ଜଗତ ମାତା ଧାତା ପିତାମହ ବେଦ୍ୟ ପତ୍ର ମୁଙ୍କାର ରୁସାମ ଦୂରେଇବ। ଭଗବାନ କହିଛନ୍ତି ସର୍ବଧ୍ୱନି ସେ କନ୍ଦେୟା ମତେ ସମାମତି ଯାହା ତାସାଂ ବ୍ରହ୍ମ ମହଧ୍ୱନି ରାମ ବିଜପଦ ପିତା, ସମସ୍ତଙ୍କର ସେ ହେଉଛନ୍ତି ପିତା, ଆଉ ତୁମେ ଯେଉଁ ଭାବୁଛ ସେ ତୁମ ପୁତ୍ର, ସେ ସାମାନ୍ୟ ବାଳକ ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ ଭଗବାନ, ଏବଂ ସେ ସବୁଠାରୁ ବିଦ୍ୟମାନ ଈଶ୍ୱର ସର୍ବଭୂତାନାଂ ସମସ୍ତଙ୍କ ପାଖରେ ରହିଛନ୍ତି, ତୁମର ହୃଦୟରେ ମଧ୍ୟ ସେ ରହିଛନ୍ତି। ଏହିଭଳି ଭାବରେ ଯେତେବେଳେ ଜ୍ଞାନ ପ୍ରଦାନ କରୁଥିଲେ ନନ୍ଦ ମହାରାଜ କହିଲେ, ଆମେ ସେଥିପାଇଁ ଗୌରବ ସେ ମହାରାଜ କହନ୍ତି କଥା, ନନ୍ଦ ମହାରାଜ କହିଲେ ଉଦ୍ଧବ ମୁଁ ଭାବୁଥିଲି ତୁମେ ବହୁତ ବିଦ୍ୱାନ ବୋଲି, କିନ୍ତୁ ମୁଁ ପ୍ରକୃତ ଜାଣୁଛି ତୁମେ ବହୁତ ପ୍ରକୃତରେ ତମର ଏତେ ବୁଦ୍ଧି ନାହିଁ। ଯେତେବେଳେ ମୁଁ ମୋର କୃଷ୍ଣଙ୍କୁ ହରିଯାଇଥିଲି ବା ମୁଁ ମୋର କୃଷ୍ଣଙ୍କଠାରୁ ମୁଁ ଦୂରେଇ ଯାଇ କୃଷ୍ଣଙ୍କ ଠାରୁ ଦୂରେଇ ଯାଇଥିଲେ ସେଥିପାଇଁ ମୁଁ ଦୁଃଖ କରୁଥିଲି। କିନ୍ତୁ ଆଜି ତମେ କହୁଛ ସେ କୃଷ୍ଣ ସାମାନ୍ୟ ବାଳକ ମଣିଷ ହେଉଛନ୍ତି ଭଗବାନ, ତାହେଲେ ମୁଁ ଜାଣିନଥିଲି ଯେ ଭଗବାନ ମୁଁ ହରେଇଛି ବୋଲି। ଆଜି ମୁଁ ଭଗବାନ ହରେଇକିରି ମୋର ଦୁଃଖ କ'ଣ କମିବ, ମୋର ଦୁଃଖ ତ ବଢ଼ିବ, ଆଉ ତମେ କ'ଣ ମୋତେ ସାନ୍ତ୍ୱନା ଦେଉଛ। ଏଇଭଳି ଭାବରେ ରାତି ପାଇଗଲା। ନନ୍ଦ ମହାରାଜ ଏବଂ ଯଶୋଦା ମାଙ୍କ ପାଖରେ ଉଦ୍ଧବ ଭଗବାନ ସବୁ କାହାଣୀ ସବୁ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ତା ପରଦିନ ସକାଳ ଯେତେବେଳେ ହେଲା ଗୋପୀମାନଙ୍କୁ ଯାଇଛନ୍ତି, ଗୋପୀମାନେ ବିଶେଷ ଭାବରେ ରାଧାରାଣୀ, ରାଧାରାଣୀ ଭଗବାନଙ୍କ ବିରୋଧରେ ପ୍ରଣାମ କରୁଛନ୍ତି। ତାକୁ ପ୍ରଜଳ୍ପ ବି କୁହାଯାଉଛି। ଦଶମ ସ୍କନ୍ଦ 46 ଅଧ୍ୟାୟରେ 47 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ଯାହା ହଉ, ପ୍ରଥମେ ଉଦ୍ଧବ ସେଇଭଳି ଭାବରେ ତାଙ୍କୁ ସାନ୍ତ୍ୱନା ଦେଉଥିଲେ, କିନ୍ତୁ ଭଗବାନ ସବୁଠାରେ ଅଛନ୍ତି, ସେ ସବୁ ପ୍ରକୃତରେ ଭଗବାନ ବୃନ୍ଦାବନ ଦେଖ କରି କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ ନ ଗଛନ୍ତି, ବୃନ୍ଦାବନ ଦେଖ କରି ସେ କୁଆଡ଼େ ଯାଆନ୍ତି ନାହିଁ। ଏମିତି ଭଗବାନ ସବୁଠାରେ ରହିଛନ୍ତି, ଭଗବାନ ଏମିତି ନାହିଁ ଯେ ଭଗବାନ ଏଠାରେ ନାହାନ୍ତି, ସବୁଠାରେ ଭଗବାନ ଅଛନ୍ତି। ସେ କଥା କହିଥିଲେ ଉଦ୍ଧବ, ସେ କଥା କହିଥିଲେ। କିନ୍ତୁ ଆଜି ନିଜେ ଯେତେବେଳେ ଭଗବାନ ଠାରୁ ଦୂରେଇ ଯାଇଛନ୍ତି, ଭଗବାନ ତାଙ୍କୁ ପଠେଇଛନ୍ତି, ଯାହା ତୁମେ ବଦ୍ରିକା ଆଶ୍ରମକୁ ଯିବ ଏବଂ ମୋର ଏଇ ଜ୍ଞାନକୁ ପ୍ରଚାର କରିବ ସେଠି। ତେଣୁ ଆଜି ସେ କଥା ସେ କଥା କହୁଛନ୍ତି ଯେ ସୋହମ ତ ଦର୍ଶନ ଲାଦ, ମୁଁ ସେଇ ତାଙ୍କର ଦର୍ଶନ ପ୍ରାପ୍ତ ହୋଇଥିଲି, ବହୁତ ଆନନ୍ଦ ପ୍ରାପ୍ତ ହୋଇଥିଲି ତାଙ୍କ ଦର୍ଶନରେ। ତାଙ୍କ ରୂପ ରୂପ ମାଧୁରୀ, ଭଗବାନଙ୍କର ରୂପ ଯେତେ ଭଗବାନଙ୍କର ଅଛନ୍ତି ଅବତାର ସବୁ ରହିଛନ୍ତି, ସମସ୍ତଙ୍କଠାରୁ କୃଷ୍ଣ ହେଉଛନ୍ତି ଭିନ୍ନ। କୃଷ୍ଣଙ୍କର 4ଟି ମାଧୁରୀ ରହିଛି, ଯେଉଁ ମାଧୁରୀ ସହିତ କେହି ସମାନ ହୋଇପାରିବେ ନାହିଁ। ରୂପ ଗୋସ୍ୱାମୀ ଭକ୍ତିର ସାମଙ୍କ ସୁନ୍ଦର ବର୍ଣ୍ଣନା କରିଛନ୍ତି। ସେ 4ଟି ହେଉଛି କ'ଣ ନା, ଭଗବାନଙ୍କ ଲୀଳା ମାଧୁରୀ, ଭଗବାନଙ୍କ ପ୍ରେମ ମାଧୁରୀ, ଭଗବାନଙ୍କ ରୂପ ମାଧୁରୀ ଏବଂ ଭଗବାନଙ୍କର ବେଣୁ ମାଧୁରୀ। ଏ 4ଟି ମାଧୁରୀ ଯେଉଁ ରହିଛି, ଏ 4ଟିର ସହିତ କେହି ଭଗବାନଙ୍କର ଅନ୍ୟ କୌଣସି ଅବତାର ସମାନ ହୋଇପାରିବେ ନାହିଁ। ଭଗବାନଙ୍କ ରୂପ ଭାଗବତରେ ବିଭିନ୍ନ ସ୍ଥାନରେ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି। ଏହି 3ୟ ସ୍କନ୍ଧରେ ମଧ୍ୟ 2ୟ ଅଧ୍ୟାୟରେ ଉଦ୍ଧବ ସେବିତା କହିଛନ୍ତି ପିତୃଙ୍କୁ ଯେ ଭଗବାନଙ୍କର ଯେଉଁ ରୂପ, ଜନ୍ମର୍ତ୍ତ ନିରୂପୈକାଂ ସ୍ୱଯୋଗଂ ମାୟାବଳଂ ଦର୍ଶୟିତାଗୃହିତଂ ବିସ୍ମାପନଂ ସ୍ୱଗଢେ ପରଂ ପଦଂ ଭୂଷଣ ଭୂଷଣାଙ୍ଗଂ। ଭଗବାନଙ୍କ ରୂପ, ଭଗବାନଙ୍କ ବିରହରେ ସେ ଭଗବାନ ରୂପକୁ ଚିନ୍ତା କରୁଛନ୍ତି। 2ୟ ଅଧ୍ୟାୟରେ ସେଟା କୁହାଯାଇଛି ଯେ ଜନ୍ମର୍ତ୍ତ ନିରୂପୈକଂ, ଭଗବାନ ଯେଉଁ ଆସିଛନ୍ତି ତାଙ୍କ ଲୀଳା କରୁଛନ୍ତି, ଏ ମର୍ତ୍ତ୍ୟଲୀଳା ଉପଯୁକ୍ତ ଗୋଟେ ଶରୀର ଧାରଣ କରିଛନ୍ତି। ମର୍ତ୍ତ୍ୟଲୀଳା ପୈକମ ସ୍ୱଯୋଗମ କିଭଳି ଧାରଣ କରିଛନ୍ତି ଶରୀର ନା, ସ୍ୱଯୋଗ ମାୟା, ତାଙ୍କର ଯୋଗ ମାୟା ବଳରେ ସେ ଶରୀର ଧାରଣ କରିଛନ୍ତି। ମର୍ତ୍ତ୍ୟଲୀଳା ପୈକମ ସ୍ୱଯୋଗମ ମାୟା ବଳମ ଦର୍ଶୟିତା ଗୃହିତମ, ସେ ଏଭଳି ଶରୀର ଧାରଣ କରିଛନ୍ତି, ଯୋଗ ମାୟା ବଳରେ ସେ ଶରୀର ଧାରଣ କରିଛନ୍ତି। ଏବଂ ବିସ୍ମାପନ ସ୍ୱସ୍ୱଗର୍ଭେ, ଶରୀର ସମସ୍ତଙ୍କୁ ବିସ୍ମୟ ପ୍ରଦାନ କରେ, କେତେ ସୌନ୍ଦର୍ଯ୍ୟ ରହିଛି ଶରୀରରେ, କେତେ ସୌନ୍ଦର୍ଯ୍ୟ ରହିଛି ବିସ୍ମାପନ। ଅନ୍ୟମାନଙ୍କ ଦ୍ୱାରା ଛାଡ଼ନ୍ତି ସ୍ୱସ୍ୱ, ନିଜର ମଧ୍ୟ ଶରୀର ରୂପ ଦେଖି ସିଏ ମଧ୍ୟ ଆକର୍ଷିତ ହୁଅନ୍ତି। ସ୍ୱସ୍ୱ ସ୍ୱଗର୍ଭେ, ଏଥିରେ ବିଶେଷ ଭାବେ କୁହାଯାଇଛି ପରମ ପଦମ ଭୂଷଣ ଭୂଷଣାଙ୍ଗମ, ଭଗବାନ ଯେଉଁ ଶରୀର ସେ ଯେଉଁ ଭୂଷଣ ଧାରଣ କରନ୍ତି, ସେ ଭୂଷଣ ଦ୍ୱାରା ଭଗବାନ ଭୂଷିତ ହୁଅନ୍ତି ନାହିଁ। ଭଗବାନ ଯେଉଁ ଭୂଷଣ ଆଭୂଷଣ ଧାରଣ କରନ୍ତି, ସେହି ଆଭୂଷଣ ମାନେ ଭଗବାନଙ୍କର ଅଙ୍ଗ ଦ୍ୱାରା ଭୂଷିତ ହୁଅନ୍ତି। ଇଏ ହେଉଛି ତପାତ ବିଷ୍ଣୁ ଚକ୍ରବର୍ତ୍ତୀ ତମ ଭାଷାରେ କହିଛନ୍ତି ଯେ ଭୂଷଣାନି ଭୂଷଣାଙ୍ଗମ, ତାଙ୍କର ଯେଉଁ ଏ ଯେଉଁ ରୂପ ଏଇଟାକୁ ସ୍ୱସ୍ୟ ସ୍ୱଭାବ ତାଙ୍କୁ ନିଜକୁ ମଧ୍ୟ ବିସ୍ମୟ ପ୍ରଦାନ କରେ। ସେଇଥିପାଇଁ ଭଗବାନଙ୍କର ଗୋଟେ ଲୀଳା ବର୍ଣ୍ଣନା କରାଯାଇଛି, ଦ୍ୱାରକାରେ ଜଣେ ବ୍ରାହ୍ମଣଙ୍କର ପୁତ୍ରମାନେ ସବୁ ମୃତ୍ୟୁବରଣ ଜନ୍ମ ହଉ ମୃତ୍ୟୁବରଣ କରୁଥିଲେ। ତେଣୁ ଯେତେବେଳେ ସବୁ ମୃତ୍ୟୁବରଣ କରୁଥିଲେ ସେ ବ୍ରାହ୍ମଣ ଯାଇକରି କୃଷ୍ଣ ଯେଉଁ ଦରକାରେ ଯେଉଁ ରାଜପ୍ରସାଦ ଅଛି ସେ ରାଜପ୍ରସାଦ ପାଖରୁ ଯାଇ କୃଷ୍ଣ ବଳରାମଙ୍କୁ ବହୁତ ନିନ୍ଦା କରୁଥିଲେ। ଥରେ ଅର୍ଜୁନ ଶୁଣିଲେ ସେ କଥା, ଅର୍ଜୁନ ଥିଲେ ସେ ସମୟ ଦରକାରେ, ସେ ଶୁଣିଲା ପରେ ସେ ବ୍ରାହ୍ମଣଠାରୁ ଖବର ପାଇଲେ କ'ଣ କ'ଣ ପାଇଁ ତୁମେ କୃଷ୍ଣ ବଳରାମଙ୍କୁ ଗାଳି ଦେଉଛ ନା ଏଇଭଳି ଭାବରେ ରାଧା ଥାଉ ମୁଁ ମୋର ମୁଁ ପିତା ବଞ୍ଚିଥିବା ଅବସ୍ଥାରେ ମୋର ପୁତ୍ର ମୃତ୍ୟୁବରଣ କରୁଛି, ତାହେଲେ ଏଠି ଧର୍ମ ନାହିଁ, ଏଠି ଅଧର୍ମ ରହିଯାଇଛି, ସେଥିପାଇଁ ଏଇଭଳି ଭାବରେ ହେଉଛି। ତେଣୁ ଅର୍ଜୁନ ପ୍ରତିଜ୍ଞା କଲେ ଯେ ମୁଁ ତୁମର ଯେଉଁ ପୁତ୍ର ଅଛି ଯାହା ଦେବ ମୁଁ ତୁମକୁ ରକ୍ଷା କରିବି। ତୁମେ କ'ଣ ରକ୍ଷା କରିବ, କୃଷ୍ଣ ବଳରାମ ଯାଦବମାନେ ଥାଇକି ରକ୍ଷା କରିପାରୁନାହାନ୍ତି, ତୁମେ କ'ଣ ରକ୍ଷା କରିବ ନା ମୁଁ ହେଉଛି ପ୍ରସିଦ୍ଧ ଗାଣ୍ଡିବଧାରୀ ଅର୍ଜୁନ, ମୁଁ ପ୍ରତିଜ୍ଞା କରୁଛି ଯଦି ମୁଁ ରକ୍ଷା କରି ନପାରିବି ତାହେଲେ ମୁଁ ପ୍ରାଣମୃତ୍ୟୁ ଦେଇଦେବି, ଏଇଭଳି ଭାବରେ ଆତ୍ମବୋଧ ପ୍ରଦାନ କରିକି କହିଲେ। ତେଣୁ ତା ପରଥରିକ ଯେତେ ବ୍ରାହ୍ମଣଙ୍କ ସନ୍ତାନ ଯାହା ଥିଲା ସେତେବେଳେ ମଧ୍ୟ ସେ ମୃତ୍ୟୁବରଣ କଲା। ତେଣୁ ସେ ଯେତେବେଳେ ଆସି ଅର୍ଜୁନ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ, ସବୁ ପ୍ରକାର ସର ମାରିକିରି ବ୍ୟବସ୍ଥା କରିଥିଲେ, କେହି ତାଙ୍କୁ ଛୁଇଁ କେହି ପଶିପାରିବେ ନାହିଁ ସୁଧିକା ଗୃହକୁ, କିନ୍ତୁ ତାଙ୍କର ଯେଉଁ ପୁତ୍ର ଯାହା ଥିଲା ଯାହା ଦେଉ ସେ ମୃତ୍ୟୁବରଣ କରିବ। ତେଣୁ ଅର୍ଜୁନ ନିଜେ ଆତ୍ମହତ୍ୟା କରିବା ପାଇଁ ବସିଥିଲେ, ତେଣୁ ଭଗବାନ ତାଙ୍କୁ ନେଇକି ଗଲେ ସବୁବେଳେ ଆତ୍ମହତ୍ୟା କରିବା ପାଇଁ ବସିଛ ଚାଲ ତୁମକୁ ଆଣିକି ଦେବି ବ୍ରାହ୍ମଣ ପୁତ୍ର ଗଲେ। ଏ ଭୌତିକ ଜଗତ ପାର ହେଇକି ଯାଇଛନ୍ତି, ଦଶମ ସ୍କନ୍ଦ ଅଣାନବେ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଏ ଭୌତିକ ଜଗତ ପାର ହେଇକିରି ଚିତ୍ ଜଗତକୁ ଯେଉଁ କାରଣାମର ଜଳ ରହିଛି ସେଇ ଜଳ ସେଇ ମହାବିଷ୍ଣୁ ଯେଉଁ ସ୍ୱୟଂ କରିଛନ୍ତି ତାଙ୍କ ସେଇଠି ଯାଇ ପହଞ୍ଚନ୍ତି। ତେଣୁ ସେ ମହାବିଷ୍ଣୁ ସେ କଥା କହୁଛନ୍ତି ଯେ ପ୍ରକୃତରେ ମୁଁ ଆପଣମାନଙ୍କୁ ଦର୍ଶନ କରିବା ପାଇଁ ମୁଁ ଏଇ ବ୍ରାହ୍ମଣମାନଙ୍କ ପୁତ୍ରମାନଙ୍କୁ ଆଣିଥିଲି, ତେଣୁ ଆପଣଙ୍କର ଲୀଳା ଶେଷ ହେଇଯାଇଛି, ଆପଣ ଯଦି ଚାହିଁବେ ତାହେଲେ ଆପଣ ଲୀଳାକୁ ସଂରକ୍ଷଣ କରିପାରନ୍ତି, ଏଇଭଳି ଭାବେ କହି ବ୍ରାହ୍ମଣମାନଙ୍କୁ ସନ୍ତାନମାନଙ୍କୁ ଦେଇ ତାଙ୍କୁ ଲୀଳା କରିଛନ୍ତି। ତେଣୁ ନାରାୟଣଙ୍କର ମଧ୍ୟ ଏଇ ଭଗବାନ ରୂପ ଦେଖିବା ପାଇଁ ଏତେ ଆଗ୍ରହ ରହିଛି, ସେ ମଧ୍ୟ ଏଇଭଳି ଭାବରେ ବ୍ୟବସ୍ଥା କରିଥିଲେ ଯାହାଫଳରେ ସେ ଭଗବାନ ଦର୍ଶନ କରିବେ। ଇଏ ହେଉଛି ଚିତ୍ ଜଗତର କଥା, ଭଗବାନ ସବୁଠିକି ଯାଇଛନ୍ତି ବିଭିନ୍ନ ଲୀଳା କରିଛନ୍ତି କିନ୍ତୁ ବଦ୍ରିକାଶ୍ରମକୁ ଯାଇନଥିଲେ। ତେଣୁ ଭଗବାନଙ୍କ ରୂପ ବହୁତ ସ୍ଥାନରେ ବର୍ଣ୍ଣନା କରାଯାଇଛି, ବିଶେଷ ଭାବରେ ଯେଉଁ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି, ସେଥିରେ ଗୋପୀମାନେ ଯେତେବେଳେ ଭଗବାନ ସକାଳ ହେଲେ ଗାଭୀମାନଙ୍କୁ ନେଇଯାଆନ୍ତି ଚାରଣ କରିବା ପାଇଁ, ଗାଭୀମାନଙ୍କୁ ଚାରଣ କରିବା ପାଇଁ ନେଇଯାଆନ୍ତି ଗୋପୀମାନେ ଏବଂ ରାଧାରାଣୀ, ଏମାନେ ଭଗବାନ ବିରହରେ ସନ୍ତପ୍ତ ହୋଇଥାନ୍ତି। ତେଣୁ ସେମାନେ ଭଗବାନ ଯଦିଓ ବୃନ୍ଦାବନ ଅଛନ୍ତି ଏମାନେ ପ୍ରଜାରେ ରହିଛନ୍ତି କିନ୍ତୁ ତଥାପି ସେ ଭଗବାନଙ୍କ ବିଷୟରେ ଚିନ୍ତା କରୁଥାନ୍ତି। ତେଣୁ ଗୋଟିଏ ଶ୍ଳୋକ ତାଙ୍କ ରାଧାରାଣୀଙ୍କର ମନକୁ ଆସୁଛି ଯେଉଁଟାକୁ ସେ ବ୍ୟକ୍ତ କରିପାରୁନାହାନ୍ତି, ସୁଖଦେବ ଗୋସ୍ୱାମୀ ସେହି ଶ୍ଲୋକକୁ ବ୍ୟକ୍ତ କରିଛନ୍ତି, ଦର୍ଶନ ସୁନ୍ଦର ଏକୋଇଶ ଅଧ୍ୟାୟରେ ଏ ଶ୍ଲୋକଟି ରହିଛନ୍ତି, ଭଗବାନ ରୂପ ଦର୍ଶନ କରୁଛନ୍ତି ସେମାନେ। ଯେ ବର୍ଣ୍ଣନା କରାଯାଇଛି ଯେ ବରହା ପିଡ଼ ନଟବର ବପୁ କନ୍ନୈ କନ୍ନିକାର ବିବ୍ରତବାସ କନ କପିଶ ବୈଜନ୍ତୀ ଜମାଳ ରନ୍ଧ୍ରାନ୍ ବେଣୁ ରଥସୁଦୟା ପୁରୟନ୍ ଗୋପବୃନ୍ଦୈ ବୃନ୍ଦାରଣ୍ୟେ ସୁଭଦ୍ରମଣ ପ୍ରାବିଶତ୍ ଗୀତ କୀର୍ତ୍ତି। ଏ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ପାଞ୍ଚ ନମ୍ବର ଶ୍ଳୋକରେ କଥା କହିଲେ ଭଗବାନଙ୍କ ରୂପକୁ ଦର୍ଶନ କରୁଛନ୍ତି ସେମାନେ, ଯଦିଓ ତାଙ୍କୁ ସାମ୍ନାରେ ଦେଖୁନାହାନ୍ତି କିନ୍ତୁ ତାଙ୍କ ମନଶକ୍ତିରେ ଦର୍ଶନ କରୁଛନ୍ତି ଗୋପୀମାନେ, କିଭଳି ତାଙ୍କର ସୌନ୍ଦର୍ଯ୍ୟ ନା ବରହା ପିଡ଼ମ ଯେଉଁ ମୟୂର ପିଛ ଧାରଣ କରିଛନ୍ତି କେତେ ଶିକାରେ ଭରା ପିଡ଼ମ ନଟବର ବପୁ, ଭଗବାନ ଯେଉଁ ଯାଉଛନ୍ତି ଗୋଚାରଣ କରିବା ପାଇଁ ସେ ନଟବର ବପୁ ନୃତ୍ୟ କରିକରି ଯାଉଛନ୍ତି, ସେ ଚାଲିକରି ଯାଉନାହାନ୍ତି ନୃତ୍ୟ କରିକରି ଯାଉଛନ୍ତି, ନାଟ୍ୟମ ଗମନ ବପି ବୋଲି କୁହାଯାଇଛି। ଏ ଜଗତରେ
ତାଙ୍କର ଚାରିଟା ହେଉଛି ନାଟ୍ୟ, କଥା ହେଉଛି ଗୀତ, କଥା ଗାନ, କଥା ଗାନ, କଥା ଯେଉଁ କହୁଛନ୍ତି ସେଇଟା ଗାନ ସଙ୍ଗୀତ। ତେଣୁ ଏଇଭଳି ଭାବରେ ନୃତ୍ୟ କରି କରି ଭଗବାନ ଯାଉଛନ୍ତି ନଟବ୍ରଭୁକୁ, କନ୍ନରେ କନିକାର, କନ୍ନରେ କନିକାର କୁଳ ଧାରଣ କରିଛନ୍ତି। ବିଭ୍ରତ ବାସ, ଯେଉଁ ବାସ ଯେଉଁ ସୁନ୍ଦର ବସ୍ତ୍ର ପରିଧାନ କରିଛନ୍ତି, କନକ ବିଷ ସୁବର୍ଣ୍ଣ ରଙ୍ଗର ବସ୍ତ୍ର ଧାରଣ କରିଛନ୍ତି, ପୀତ ବସ୍ତ୍ର ଧାରଣ କରିଛନ୍ତି ଭଗବାନ। ଏବଂ ତାଙ୍କର ଯେଉଁ ଶରୀର ଶ୍ୟାମ ବର୍ଣ୍ଣରେ ଏଇ ଯେଉଁ ପୀତ ବସ୍ତ୍ର ଧାରଣ କରିଛନ୍ତି, ଯେଭଳି ନୀଳ ଗଗନରେ ନୀଳ ଆକାଶରେ ବିଜୁଳି ପାରିଲେ ଯେଭଳି ଭାବରେ ସୁନ୍ଦର ଦେଖାଯାଏ, ସେଭଳି ଭାବରେ ତାଙ୍କର ସୌନ୍ଦର୍ଯ୍ୟ। ଏବଂ ବୈଜୟନ୍ତୀ ମାଳା ଧାରଣ କରିଛନ୍ତି, ବୈଜୟନ୍ତୀ ମାଳା କହିଲେ ପାଞ୍ଚଟି ରଙ୍ଗର ଫୁଲ, ପାଞ୍ଚଟି ରଙ୍ଗ ଫୁଲ ସେ ବୈଜୟନ୍ତୀ ମାଳାରେ ରହିଥାଏ, ପାଞ୍ଚଟି ରଙ୍ଗ ଥାଏ ତାଦେହରେ। ତେଣୁ ସେଇ ବୈଜୟନ୍ତୀ ମାଳାକୁ ଧାରଣ କରିଛନ୍ତି। ଏବଂ ବୈଜୟନ୍ତୀଙ୍କ ମାଳା ରନ୍ଧ୍ରା ବେଣୁ ରଦର୍ଶ ଦେହା, ବେଣୁ ନାଦ କରିକି ଯାଉଛନ୍ତି, ବେଣୁ ମାଧୁରୀ କିଏ ହେଉଛି ତାଙ୍କର ଶ୍ରେଷ୍ଠ, ବେଣୁ ମାଧୁରୀ ସହିତ କେହି ସମାନ ହେଇପାରିବେନି ଭଗବାନଙ୍କର। ତେଣୁ ବେଣୁ ଯେଉଁ ବାଦନ କରୁଛନ୍ତି ସତେ ଯେମିତି ତାଙ୍କର ଅଧର ସୁଧା ଅଧରାମୃତକୁ ସେଇ ବେଣୁରେ ଢାଳି ଦେଉଛନ୍ତି। ପୁରାଣ ଗୋପବନ୍ଦୀ ଗୋପମାନେ ସେଇ ବେଣୁ ଶ୍ରବଣ କରୁଛନ୍ତି। ଏଇଭଳି ଭାବରେ ରାବିଷ କୀର୍ତ୍ତି କୀର୍ତ୍ତି ଭଗବାନ ଏଇଭଳି ଭାବରେ ବୃନ୍ଦାରଣୀ ବୃନ୍ଦାବନରେ ପ୍ରବେଶ କରୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ରୂପ ମଝିରେ ମଝିରେ ବର୍ଣ୍ଣନା କରାଯାଇଛି ଭାଗବତରେ। ଏଇ ରୂପକୁ ଶୁଣିକିରି, ଏଇ କଥା ଶୁଣିକିରି ଭଗବାନଙ୍କ ଏଭଳି ରୂପ ରହିଛି। ସୁଖଦେବ ଗୋସ୍ୱାମୀ ଯେଉଁ ଧ୍ୟାନ କରୁଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ, ସେ ବ୍ରହ୍ମଚିନ୍ତନକୁ ତ୍ୟାଗ କରିଦେଲେ। ହରେ ଗୁଣାକ୍ଷିପ୍ତମତିଂ ଭଗବାନ ବାଦରାୟଣୀ ଅଧ୍ୟଗାନ ମଦାଖ୍ୟାନ ନିତ୍ୟଂ ବିଷ୍ଣୁଜନ ପ୍ରିୟ, ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏକଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି। ସେ ଯେଉଁ ଜନ୍ମ ହେଲେ ବହୁତ ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ, ତେଣୁ ଜନ୍ମ ହୋଇଗଲା ମାନେ ସାଙ୍ଗେ ସାଙ୍ଗେ ସେ ଚାଲିଲେ ପ୍ରବଜା କରିବା ପାଇଁ ଚାଲିଲେ, କୌଣସି ସଂସ୍କାର ଗ୍ରହଣ କରିନା, ତାଙ୍କ ନାମକରଣ ମଧ୍ୟ ହେଇନି। ତେଣୁ ସେ ତାଙ୍କ ପୁତ୍ର, ତାଙ୍କ ପିତା ପଛରେ ଯାଉଛନ୍ତି, ପୁତ୍ର ପୁତ୍ର ଡାକୁଛନ୍ତି, ସେ ଶୁଣୁନାହାନ୍ତି। ତେଣୁ ବ୍ୟାସଦେବ ଏଇ ଯେଉଁ ଭାଗବତର କେତୋଟି ସୁନ୍ଦର ସୁନ୍ଦର ଶ୍ଳୋକକୁ ତାଙ୍କର ଶିଷ୍ୟମାନଙ୍କୁ ଶିଖେଇକିରି ପଠେଇଲେ। ସେ ସମୟରେ ଯେଉଁଦିନ କାଠ ଆଣିବା ପାଇଁ ଯାଉଥିଲେ, ସେ ସମୟରେ ଶ୍ଳୋକ ସବୁ ଆବୃତ କରୁଥିଲେ। ଯାଦୁବି ଗୋଟେ ଶ୍ଳୋକ, ଏ ଶ୍ଳୋକ ଶୁଣି ସେ ଆକୃଷ୍ଟ ହେଇକି ଆସିଲେ, ଏତେ ସେଇଭଳି ଭଗବାନ ଅଛନ୍ତି ଜଣେ, ମୁଁ କ'ଣ ବ୍ରହ୍ମ ଚିନ୍ତନ କରୁଛି, ଏ ଜ୍ୟୋତି ବ୍ରହ୍ମ ଜ୍ୟୋତିଙ୍କୁ ଚିନ୍ତା କରୁଛି, ଆଗରେ କ'ଣ ଆନନ୍ଦ ଅଛି, ଇଏ ଆନନ୍ଦ ଧିକ୍ ମୋର ମତିକୁ ଧିକ୍ ହରେ ଗୁଣା କ୍ଷିପ୍ତ ମତି ବୋଲି କୁହାଯାଇଛି। ବିଶ୍ୱନାଥ ଚକ୍ରଙ୍କର ଆସିକି କହୁଛନ୍ତି ନିଜର ମୋର ମତିକୁ ଧିକ୍, ମୁଁ ଏତେ କାଳ ସମୟ ନଷ୍ଟ କରିଦେଲି ଏଇ ବ୍ରହ୍ମ ଚିନ୍ତନରେ, ଏତେ ସୁନ୍ଦର ଭଗବାନ ରହିଛନ୍ତି, ତାଙ୍କର ଏତେ ସୁନ୍ଦର ରୂପ, ତାଙ୍କର ଏତେ ସୁନ୍ଦର ଲୀଳା, ଏତେ କରୁଣା ତାଙ୍କର, ତାଙ୍କ ବିଷୟରେ ମୁଁ କେମିତି ଜାଣିବି ନା। ବ୍ୟାସଦେବ ସେସବୁ ଶାସ୍ତ୍ର ରଚନା କରିଛନ୍ତି, ଆପଣ ଚାଲନ୍ତୁ ସେ ପାଠ କରିବେ। ତେଣୁ ସେ ଆସିଲେ, ଆରେ ଗୁଣା କ୍ଷିପ୍ତ ମତି ଆକ୍ଷିପ୍ତ ମତି, ତାଙ୍କ ମତି ଆକର୍ଷିତ ହେଇକି ଆସିଲା ହରିଙ୍କର ଗୁଣ ଶ୍ରବଣ କରି। ଭଗବାନ ବାଦରାୟଣୀ କି ସୁଖଦେବ ଗୋସ୍ୱାମୀ ଅଧ୍ୟଗାନ ମହଦାଖ୍ୟାନ, ତାଙ୍କ ପିତାଙ୍କଠୁ ଆସି ସେ ଏଇ ମହଦାଖ୍ୟାନ ଏଇ ଭାଗବତଙ୍କୁ ଅଧ୍ୟୟନ କଲେ। ତେଣୁ ସେ ନିତ୍ୟାଂ ବିଷ୍ଣୁଜନ ପ୍ରିୟ ହେଇଗଲେ, ସବୁବେଳ ପାଇଁ ସେ ବିଷ୍ଣୁଜନଙ୍କ ପ୍ରିୟ ହେଇଗଲେ ସୁଖଦେବ ଗୋସ୍ୱାମୀ। ଭାଗବତ ଯେଉଁମାନେ ପାଠ କରିବେ ବା ଶ୍ରବଣ କରିବେ ସେମାନେ ବିଷ୍ଣୁଜନଙ୍କ ପ୍ରିୟ ହେଇଯିବେ। ତେଣୁ ଏଇଭଳି ଭାବରେ ଅନେକ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି। ତେଣୁ ସେ ରୂପକୁ ଦେଖି ଉଦ୍ଧବ ନିଜେ ଦର୍ଶନ କରୁଛନ୍ତି ସେ ରୂପକୁ। ତେଣୁ ଆଜି କହୁଛନ୍ତି ସେ ଦର୍ଶନାଲ୍ଲାଦ, ସେ ଦର୍ଶନ ଯେଉଁ ମୁଁ ପ୍ରାପ୍ତ ହେଇଛି ସେଥିରେ ମୋତେ ବହୁତ ଆନନ୍ଦ ଲାଗୁଛି। ଦର୍ଶନାଲ୍ଲାଦ ଶୁଭମ ତଦର୍ଶନାଲ୍ଲାଦ ବିୟୋଗାଟି ଯୁତ ପ୍ରଭୁ, କିନ୍ତୁ ହେ ପ୍ରଭୁ, ହେ ବିଦୁର ମହାଶୟ, ହେ ପ୍ରଭୁ ବିଦୁର, ତାଙ୍କର ବିୟୋଗରେ ମୁଁ ବର୍ତ୍ତମାନ ଆର୍ତ୍ତି ବହୁତ ଦୁଃଖ ଦୁଃଖିତ ହେଇଯାଇଛି। ବିୟୋଗରେ ତାଙ୍କର ଭଗବାନ ବିୟୋଗରେ ମୁଁ ଦୁଃଖିତ ହେଇଯାଇଛି। ଯିଏ ଏତେ ଜ୍ଞାନ ପ୍ରଦାନ କରୁଥିଲେ ଯେ ଭଗବାନ ସବୁଠାରେ ଅଛନ୍ତି, କିନ୍ତୁ ସେ ନିଜେ ମଧ୍ୟ ଆର୍ତ୍ତି ଦୁଃଖ ଦୁଃଖିତ ହେଇଯାଉଛନ୍ତି ଭଗବାନ ବିରହ। ତେଣୁ ଏଇ ଯେଉଁ ବିରହ ବା ଯେଉଁ ଆର୍ତ୍ତି ବୋଲି କୁହାଯାଉଛି, ଏଇଟା ପ୍ରକୃତରେ ଆନନ୍ଦ ପ୍ରଭୁପାଦ ତାଙ୍କ ଆଗରେ କହୁଛନ୍ତି। ମିଳନରେ ଯେଉଁ ଆନନ୍ଦ ରହିଛି, ବିରହରେ ତାଠାରୁ ଅଧିକ ଆନନ୍ଦ ଥାଏ। ଭଗବାନ ବିରହରେ भगवान का स्मरण करिवे। जब अर्जुन आसुच्च दरकार भगवान जोला सांग कर चली जाइए अर्जुन आसी जो अर्जुन को निर्देश देते से भाई सब जादव बाबू अन्य मान से शेष कृत्य संपादन संपन्न कालापर राणी मान आसुच्च बाटे सब विभिन्न गोपबाक मैंने आसी से राणी मानगले से युद्ध के परास्त करगले तेणु जोबले से द्वारका हस्तिनापुर पहुँचले राजा युधिष्ठिर महाराज पाखे से ही समय से कहते कथा भगवान विरहरे पाटर कथा बाहर यह दुखने रही वंचित महाराज हरिणा बंधुरूपेण जिनमी अपूत तेज देव विस्मा पर महत् अर्जुन कथा कही पारना भगवान विरहरे विरह जो मान आसुच से निजी को सी अनुभव आसो आम से अनुभव आसीना आसपर ना कि जो मैंने प्रकृत में विरह उपलब्धि करुभव आस कथा कही पारना अर्जुन आज विद्रोह मध्य युद्ध मध्य कथा कही पार ना बहुत समय से समाधिग्रस्त हो गले धीरे धीरे कथा कहते ठीक भाव कथा कही पारना कारण विरह ने भगवान विरह ने तेना वर्णना कर प्रथम स्कंद 15 अध्याय भागवत में अर्जुन यही भाव विरह ने बहुत क्रंदन कला भाई कथा कहते भगवान लीला सब स्मरण करते से भगवान किभि लीला करते बहुत सुंदर सुंदर कथा सब वर्णना कर प्रथम स्कंद 15 अध्याय से वर्णना कर तेणु से कहते ये सक्षम मैत्री सौतम च शरत्यादी सुसंस्मरण नृपम अग्रजम इत्याह बास्पदया गिरा भगवान जो कि सक्षम सक्ष भाव कार्य करते कि सक्ष मैत्री सुहृद ये भाव में पांडव मान से विभिन्न प्रकार लीला करते सारथी अर्जुन सारथी रही यू स्मरण कर अग्रज रूप का युधिष्ठ महाराज पाखे जो कथा कौन ठीक भाव कथा कही पार ना बाष्प गदगदया गिरा गदगद ठीक भाव पाठ कथा बाहर गदगद ही कथा कौन तेनाली कहते नर्माणी उदार रुचिर स्मृतशोभिता हे पाठ हे अर्जुन सखे गुरुनंदने संजर्पिता नरदेव हृदयता स्मर्तुं उठन्ति हृदय मम स्मारवस्य राधन हे महाराज भगवान जो नर्माणी भगवान आम सहित जो परिहास करते नर्म व्यवहार करते परिहास करते आम सहित विशेष मो सहित उदार बहुत उदार कथा कहते सब बहुत सुंदर कथा रुचिर स्मित सोभिदानी स्मित हास्य करते हे पार्थ हे अर्जुन सखे गुरुनंदन की मत डाक भाव में हे पार्थ भगवत गीतार केतर भगवान अर्जुन नाम रही कहीहब ना तार मत ईसा होते थर भगवान नाम रही अर्जुन कहना ये प्रिय अर्जुन तर सब कथा कहले मैंने अर्जुन हे पार्थ हे गुड़ा केश हे सत्यसाथी ये भाव में अर्जुन दस टी नाम रही विभिन्न समय जो भगवान भगवत गीत भगवान ज्ञान दौरान अर्जुन नाम नहीं जाऊँगी कम आम भगवान नाम नौते हरे कृष्णा 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 हरे 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 राम 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 से भाई भगवान भक्त मान नाम नौ तेणु ये भाव अर्जुन से कहते हे पार्थ हे अर्जुन हे सखे हे गुरुनंदन ये संजर्पिता नरदेव उदिस्पृष्टा से जो कथा कहते हे नरदेव हे युधिष्ठिर महाराज मोर हृदय को स्पर्श कर बर्तमान स्मर्तुं लुटन्ति हृदय मम महादवस्य मुझे स्मरण करुच्ची मोर हृदय लुंठित हो जाऊँ माधव द्वारा मोर हृदय लुंठित हो जाऊँ भाव जो से शोक करते समय भगवद गीतार ज्ञान से स्मरण कले गीतानं भगवता ज्ञानम। ये जो भगवत गीता रे गीता रे जो भगवान ज्ञान देसंती गीतं भगवता ज्ञानम जत संग्राम मूर्धनि काल कर्म तमर उद्धम पुनरध्य गमन विभु। जनों से गीता जो ज्ञान भगवान देखले तक स्मरण करी तक सुख दुर्लभ तेणु उद्धम के मध्य से भाव जो आरती भगवान बिहार जो दुख अच्छी से भगवान लीला को स्मरण करी भगवान कर जो ज्ञान प्रदान करसंती से स्मरण करी से शोक दूर हे। तेणु ये कहती वियोगार्थी कृत प्रभु गमीसी दलित तस्य। तेणु ये जो बद्रिकाश्रम ये भगवान का प्रिय स्थान दलित प्रिय स्थान कारण ये बद्रिकाश्रम रही नर नारायण ये होंगे भगवान अवतार नर नारायण ऋषि एवं भगवान और अर्जुन जो आसते कृष्ण एवं अर्जुन एम से नर नारायण अवतार भी कहुए नर नारायण अवतार। तेणु भगवान को विरह जो नर नारायण ऋषि से जो मन दुख करेंगे से अर्जुन उद्धव को पठाई उद्धव भगवान को देखापी एवं से कहते उद्धव मोटर भिन्न नुहति से गोटे चिठी लिखिं नरनारायण को गोटे चिठी लिखिं विश्वनाथ चकुर ठाकुर वर्णना कर तेणु तार चिठीर मर्म हो नौद्धव अणु भी न्यूना उद्धव मोटर अणुमात्र न्यून नुहे एवं गुणस्य नाडित प्रभु से गुण द्वारा ये सत्वर तम त्रिगुण द्वारा से प्रभावित हमें ना त्रिगुण द्वारा प्रभावित हमें ना। तेणु ये भाव में गोटे से सन्देश भगवान नारायण सन्देश तेणु आज कहते उद्धव जे गमीसे दैतं तस्य बदरियाश्रम मंडल बदरिकाश्रम को जी मंडल जन आचार्य कहते कड़ाप ग्राम को जी कड़ाप ग्राम रही बदरिकाश्रम कड़ाप ग्राम रही से जीवे से रही भगवान कथा प्रचार कर उद्धव। तेणु ये भगवान विरह भगवान एवं भगवान बाणी भीतर कौन तफात ना रूपा मान कहते कथा भगवान भगवान एक बपु संग आणी संग ये दुई कथा रही भगवान जो थे बपु संग प्राप्त होते कि भगवान जो नहाँ अप्रकट में बाणी रही भगवान बाणी भगवान अभिन्न भगवान जो ज्ञान प्रदान करीतार जो ज्ञान देखते भागवत जो ज्ञान देखते से जो आम स्मरण करवा भगवान संग प्राप्त हवा द्वादश भागवत अंतिम से कथा सुधानी कहते अत्र संकीर्तित साक्षात सर्वपाप हर हरि द्वादश स्कंद द्वादश अध्याय एक कथा सुधानी कहते ये भागवत ये भगवान भिन्न नुह अत्र संकीर्तित साक्षात सर्वपाप हरि हरोहरी ये जो भागवत में जो कथा कहुई संकीर्तित होर्तित क्या विषय सर्वपाप हरोहरी साक्षात भगवान विषय कहुई जे कि समस्त पाप को हरण करना तर नाम हूँ हरि एवं नारायण ऋषिकेश से ही नारायण एवं से ऋषिकेश समस्त इंद्रिय मान को से आनंद प्रदान करती ऋषिकेश नारायण कह समस्त नर मैंने पाखे आश्रय नहीं नारायण से ऋषिकेश सी हूँ भगवान से सतान पति सतत गुण से रक्षाकर्ता से भगवान विषय वर्णना करेणु जोबले अर्जुन भगवान को जो कही भगवान अर्जुन को निर्देश देते जे तमें जो मोर राणी मान को तुम्हें नहीं सुरक्षा प्रदान कर तेनाली राणी मान को लेकिन जाऊ बाटे ସବୁ କେତେଜଣ ଗୋପବାଳକ ଆସି ଏଇ ଲାଠି ଦ୍ୱାରା ଅର୍ଜୁନକୁ ପରାସ୍ତ କରିଦେଲେ ଏବଂ ତାଙ୍କ ରାଣୀମାନଙ୍କୁ ନେଇ ସେ ଚାଲିଗଲେ ଏବଂ ଏଇଟା ଭାଗବତ ପ୍ରଥମ ସବୁ 15 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇଟାକୁ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ପ୍ରକୃତରେ ଏ ରାଣୀମାନଙ୍କୁ ଅନ୍ୟମାନେ କି ଗୋପବାଳକ ନେଇନାହାନ୍ତି, ସ୍ୱୟଂ ଭଗବାନ କୃଷ୍ଣ ଆସି ଗୋପବାଳକ ବେଶରେ ତାଙ୍କୁ ନେଇଯାଇଛନ୍ତି, ତାଙ୍କୁ ନେଇ ବୃନ୍ଦାବନକୁ ନେଇ ଛାଡ଼ିଛନ୍ତି। ତେଣୁ ବୃନ୍ଦାବନରେ ରାଣୀମାନେ ଭଗବାନଙ୍କ ରାଣୀମାନେ ସେମାନେ ବହୁତ ମନ ଦୁଃଖରେ ଅଛନ୍ତି, ମନ ଦୁଃଖରେ ରହିଛନ୍ତି। କିନ୍ତୁ କାଳିନ୍ଦୀ ଯିଏ ତାଙ୍କର ଯେଉଁ 8 ପାଟରାଣୀଙ୍କ ଭିତରେ ଜଣାଉଛନ୍ତି, କାଳିନ୍ଦୀ ଯିଏ ଯମୁନା ଯେଉଁ ଯମୁନାର ରହୁଥିଲେ ସେଥିପାଇଁ ଯମୁନାର ନାମ ହେଉଛି କାଳିନ୍ଦୀ। ତେଣୁ କାଳିନ୍ଦୀ କିନ୍ତୁ ଭଗବାନ ବିରହରେ ସେ ଦୁଃଖ ପ୍ରାପ୍ତ ହେଉନଥିଲେ, ସେ ଆନନ୍ଦରେ ରହିଥିଲେ। ତେଣୁ ଅନ୍ୟ ରାଣୀମାନେ ତାଙ୍କୁ ପଚାରିଲେ ଯେ ଭଗବାନଙ୍କ ବିରହରେ ଆମେ ତ ଏତେ ଦୁଃଖରେ ରହୁଛେ, ମନ ଦୁଃଖରେ ରହୁଛି, ଶୋକରେ ଆମେ ରହୁଛେ, ତୁମେ ତ ବହୁତ ଆନନ୍ଦରେ ଅଛ, କିଭଳି ତୁମେ ଆନନ୍ଦରେ ଅଛ? ନା ଭଗବାନଙ୍କ ବିରହ ମୁଁ ଅନୁଭବ କରୁନାହିଁ, କିଭଳି? ନା ମୁଁ ଭାଗବତ ଜାଣିନି, ଭାଗବତ ମୁଁ ଜାଣିନି। ନା ତାହେଲେ ଆମକୁ ଟିକେ ଭାଗବତ କୁହ, ତାହେଲେ ଆମେ ଜାଣିବା ଭାଗବତ। ନା ଏଠି ଉଦ୍ଧବ ଅଛନ୍ତି, ଉଦ୍ଧବ ଯେଉଁ ଯାଇଛନ୍ତି ବଦ୍ରିକାଶ୍ରମକୁ, ସେ ଆଉ ଗୋଟିଏ ରୂପରେ ବୃନ୍ଦାବନ ମଧ୍ୟ ଅଛନ୍ତି। କାହିଁକି ନା ଯେତେବେଳେ ଭଗବାନ ଉଦ୍ଧବଙ୍କୁ ପ୍ରେରଣ କରିଥିଲେ ବୃନ୍ଦାବନକୁ, ସେଇ ସମସ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ, ପ୍ରଭୁ ଏ ଯେଉଁ ଗୋପୀମାନଙ୍କର ଯେଉଁ ପ୍ରେମ, ଏ ତୁଳନାରେ ମୋର ପ୍ରେମ ତୁଚ୍ଛ, ମୁଁ କିଛି ଜାଣିନାହିଁ, ଆପଣଙ୍କ ପ୍ରେମ ପ୍ରାପ୍ତ ହୋଇନାହିଁ। ତେଣୁ ତାଙ୍କର ଯଦି ପଦଧୂଳି ମୁଁ ପ୍ରାପ୍ତ ହୁଅନ୍ତି, ପ୍ରକୃତରେ ମୁଁ ଆପଣଙ୍କ ପ୍ରେମ ପ୍ରାପ୍ତ ହୋଇପାରନ୍ତି। ଏଇଭଳି ଭାବରେ ସେ ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଛନ୍ତି, ପ୍ରସିଦ୍ଧ ଶ୍ଳୋକ ଭଗବାନ ପ୍ରାର୍ଥନା କରିଛନ୍ତି, 10:47 କୁହାଯାଇଛି କଥା। ଆଶା ମହୋ ଚରଣରେ ବୃନ୍ଦାବନୀ କିମପି ଦୁର୍ମଳତୌଷଧିନା ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋର ଏଇ ଆଶା ରହୁଛି ଯେ ଆପଣ ଏ ଯେଉଁ ଗୋପୀମାନଙ୍କର ଚରଣ ଋଣ ମୁଁ କେମିତି ପ୍ରାପ୍ତ ହେବି, କେମିତି ପ୍ରାପ୍ତ ହେବି ତାଙ୍କୁ ତ ମାଗିଲେ ସେ ଦେବେନି ନାହିଁ ନା, ତେଣୁ ଏଇ ବୃନ୍ଦାବନରେ ଗୋଟେ ଗୋର୍ମଲତା ହେଇକି ଜନ୍ମ ନିଅନ୍ତି, ଏଇଭଳି ପ୍ରାର୍ଥନା କରିଥିଲେ। କାହିଁକି ନା ଗୋପୀମାନେ ଯେତେବେଳେ ଭଗବାନଙ୍କ ବିରହରେ ସବୁ ତ୍ୟାଗ କରି ସବୁ ଆସ୍ଥା ଦୁଶ୍ଚର୍ଯ୍ୟା ଯେଉଁଗୁଡ଼ା ତ୍ୟାଗ କରି ହେବ ନାହିଁ, ଗୋପୀମାନେ ସବୁ ତ୍ୟାଗ କରିଦେଇଛନ୍ତି, ସ୍ୱଜନ ଆର୍ଯ୍ୟ ପ୍ରଥମ ଯେ ବେଦ ଧର୍ମ ବିଧି ଧର୍ମ ଏସବୁ ତ୍ୟାଗ କରିଦେଇଛନ୍ତି ସେମାନେ। ତେଣୁ ଭଗବାନଙ୍କର ଅନ୍ୱେଷଣ ଯେତେବେଳେ ଯାଉଥିବେ, ତାଙ୍କର ପାଦ ଜାଣୁ ମୁଁ ପ୍ରାପ୍ତ ହେବି, ପାଦ ଜାଣୁ ମୁଁ ପ୍ରାପ୍ତ ହେବି। ତେଣୁ ଭଗବାନ ସେ ସ୍ୱୀକାର କରିଛନ୍ତି, ତେଣୁ ଉଦ୍ଧବ ଗୋଟିଏ ରୂପରେ ସେ ବୃନ୍ଦାବନରେ ଅଛନ୍ତି। ଆପଣ ଯଦି ବୃନ୍ଦାବନ ପରିକ୍ରମା କରିବେ, ସେ ସ୍ଥାନ ରହିଛି ଉଦ୍ଧବ କିଆରି ବୋଲି କହନ୍ତି, ଉଦ୍ଧବ ସେଠି ରହିଛନ୍ତି। ତେଣୁ କାଳିନ୍ଦୀ କହିଲେ ଏଠି ଉଦ୍ଧବ ଅଛନ୍ତି, ଉଦ୍ଧବଙ୍କୁ କହିଲେ ସେ ଭାଗବତ କହିବେ, ସେ ଭାଗବତ ଶ୍ରବଣ କରିଛନ୍ତି ସେ କହିବେ ଆପଣମାନେ। ତେଣୁ ସମସ୍ତେ ଯାଇ ସେଇ ମହାମନ୍ତ୍ର କୀର୍ତ୍ତନ କଲେ, ହରେ କୃଷ୍ଣ 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 ହରେ 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 ରାମ ଏଇଭଳି ଭାବରେ କୀର୍ତ୍ତନ କରିବାରୁ ଉଦ୍ଧବ ଗୋଟେ ଶରୀର ଗ୍ରହଣ କରି ଆସି ପହଞ୍ଚିଗଲେ। ଉଦ୍ଧବଙ୍କ ଶରୀର ଅପରାଧଙ୍କ ଶରୀର, ଭଗବାନଙ୍କ ଶରୀର ଭଳି, ଚିଦାନନ୍ଦଙ୍କ ଶରୀର ଦେଖିବାକୁ ମଧ୍ୟ ଏକାଭଳି, କିଏ ଜାଣିପାରିବନି ଉଦ୍ଧବ କି ଭଗବାନ କୃଷ୍ଣ, ତଥା ଜାଣିପାରିବେ ନାହିଁ ଭଗବାନ ଭଳି ରୂପ ତାଙ୍କର। ତେଣୁ ଭଗବାନଙ୍କର ଯେଉଁ ବସ୍ତ୍ର ସେସବୁ ସେମାନେ ପରିଧାନ କରନ୍ତି, ଉଦ୍ଧବ ଭଗବାନ ବସ୍ତ୍ରକୁ ଯେଉଁ ପିନ୍ଧି ସାରିଲା ପରେ ତ୍ୟାଗ କରନ୍ତି, ସେଇ ବସ୍ତ୍ରକୁ ସେ ଧାରଣ କରନ୍ତି ଉଦ୍ଧବ। ତେଣୁ ଉଦ୍ଧବ ଆସି ଏଇ ରାଣୀମାନଙ୍କୁ ଏଇ ଭାଗବତଙ୍କ କଥା କହିଛନ୍ତି, ଭାଗବତଙ୍କ କଥା କହିଛନ୍ତି। ତେଣୁ ସେଇ ସମୟରେ ଏଇ ଯେଉଁ ବଜ୍ରନାଥ ଯିଏକି ଭଗବାନଙ୍କର ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନ ପୁତ୍ର ହେଉଛନ୍ତି ଅନିରୁଦ୍ଧ, ଅନିରୁଦ୍ଧଙ୍କ ପୁତ୍ର ହେଉଛନ୍ତି ବଜ୍ରନାଥ, ସେ ମଥୁରାର ରାଜା ଥିଲେ, ମଥୁରାର ରାଜା ଅର୍ଜୁନ ତାଙ୍କୁ ମଥୁରାର ରାଜା କରିଛନ୍ତି। ତେଣୁ ଇଏ ବଜ୍ରନାଥ ହଁ ସେ କହିଲେ, ପରୀକ୍ଷିତ ମହାରାଜଙ୍କୁ କହିଲେ କହିଲେ ଯେ ଆମେ ବର୍ତ୍ତମାନ ଏଠି ଭାଗବତ କଥା ହେବ, ଆପଣ ଟିକିଏ ସୁରକ୍ଷା ପ୍ରଦାନ କରନ୍ତୁ, ପରୀକ୍ଷିତ ମହାରାଜ କହିଛନ୍ତି। ତେଣୁ ପରୀକ୍ଷିତ ମହାରାଜ ସୁରକ୍ଷା ପ୍ରଦାନ କରିଛନ୍ତି, ଏଇଟା ଉଦ୍ଧବ କହିଛନ୍ତି କି ବୈଦ୍ୟନାଥ କହିଛନ୍ତି ରକ୍ଷା କରୁଛି ଗାଁରେ, ସେ ଯାହା ହଉ ପରୀକ୍ଷିତ ମହାରାଜ ଯଦିଓ ସୁରକ୍ଷା ପ୍ରଦାନ କରିଛନ୍ତି କିନ୍ତୁ ତାଙ୍କର ମନରେ ଦୁଃଖ ହେଇଛି ଯେ ମୁଁ ଭାଗବତ ଶୁଣିପାରିବି ନାହିଁ, ତେଣୁ ତାଙ୍କୁ ସେ କହିଲେ ଯେ ପ୍ରକୃତରେ ଆପଣ ପ୍ରକୃତରେ ଭାଗବତ ଶୁଣିବାର ଅଧିକାରୀ ହେଉଛନ୍ତି ଆପଣ, ସୁଖଦେବ ଗୋସ୍ୱାମୀ ଆପଣଙ୍କୁ ଭାଗବତ କହିବେ ଆ ପରେ କହିବେ, ତେଣୁ ପରୀକ୍ଷିତ ମହାରାଜ ସେ ସ୍ଥାନକୁ ସୁରକ୍ଷା ଦେଇଛନ୍ତି ଏବଂ ଉଦ୍ଧବ ସେହି ରାଣୀମାନଙ୍କୁ ଭାଗବତ କଥା କହି ସେ ଭଗବାନ ପ୍ରାପ୍ତ ହେଇଛନ୍ତି, ଭଗବତ ଧାମ ପ୍ରାପ୍ତ ହେଇଛନ୍ତି, ତେଣୁ ଭଗବାନଙ୍କର ଯେଉଁମାନେ ସ୍ମରଣ କରିବେ ଏଇ ଯେଉଁ ଭାଗବତଙ୍କୁ ଯେଉଁମାନେ ସ୍ମରଣ କରିବେ ସେମାନଙ୍କୁ ଭଗବାନଙ୍କ ସମ୍ବଳା କରିବେ, ଏ ଭାଗବତ ଏଭଳି ଗ୍ରନ୍ଥ ଭଗବାନ ସ୍ମରଣ କରିବା ମାତ୍ରେ ଭଗବାନ ହିଁ ଭଗବାନ ସେମାନେ ପ୍ରାପ୍ତ ହେବେ, ତେଣୁ ଦ୍ୱାଦଶ କଥା ଅନ୍ତିମରେ ସେ କଥା କୁହାଯାଉଛି ଯେ ତଦେବ ରମ୍ୟଂ ରୁଚିରଂ ନବମ ନବମ ତଦେବ ସ୍ୱସନ୍ ମନସୋ ମହୋତ୍ସବଂ ତଦେବ ଶୋକା ନବଶୋଷଣ ନୃଣାମ ଯଦ ଉତ୍ତମ ଶ୍ଳୋକ ଦଶ ଅନୁଭୀୟତି, ଦ୍ୱାଦଶ ସ୍କନ୍ଧ ବାର ଅଧ୍ୟାୟ ପଚାଶ ଶ୍ଳୋକରେ କଥା କୁହାଯାଉଛି, ତଦେବ ରମ୍ୟଂ 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 ରୁଚିରଂ ନବମ ନବମ, ଯଦିଓ ଭଗବାନ କଥା ଏସବୁ ଅତୀତରେ ହେଇଚାଲିଛି, ଏ ଅତୀତ ଘଟଣା ପୁରୁଣା କଥା ସବୁ କେଉଁ ତଥାପି ସେ ସବୁବେଳେ ନୂତନ ଭଳିଆ ଲାଗିବ, ରମ୍ୟଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷାରେ କହୁଛନ୍ତି ଅରମ୍ୟଂ ଅପି ପ୍ରସେନ ମାର୍ଗାନୁଗମନ ଉର୍ଲକ ବିଲ ପ୍ରବେଶାଧିକ ଯତ୍ତତ୍ ରମ୍ୟମେବ ରୁଚିରମ୍ ଇତି, ଭଗବାନଙ୍କ ଲୀଳା ଯେଉଁଭଳି ଭାବରେ ସତ୍ରାଦିତ୍ୟର ମଣି କଥା କୁହାଯାଇଛି, ଯେଉଁ ସେମାନଙ୍କ ମଣି କଥା ଦଶ ସବୁ ବର୍ଣ୍ଣନା କରାଯାଇଛି ସବୁ, ଭଗବାନ ଯେତେବେଳେ ସେ ସତ୍ରାଜୁଙ୍କୁ କହିଲେ ଏ ମଣି ତୁମେ ପ୍ରଦାନ କର ଆମର ରାଜା ଉଗ୍ରସେନ ପ୍ରଦାନ କର, ସେ ଦେଇନଥିଲେ କିନ୍ତୁ ସେଇ ମଣି ଏତେ ମୂଲ୍ୟବାନ ମଣି ଯେ ସୂର୍ଯ୍ୟଦେବ ଦେଇଥିଲେ ସେ ସନାତନ ମଣିକୁ, ଇଏ ଥିଲେ ସୂର୍ଯ୍ୟଦେବଙ୍କର ଉପାସକ ଥିଲେ ସତ୍ରାଜିତ, ତେଣୁ ତାଙ୍କୁ ଦେଇଥିଲେ 87 କେଜି ସୁବର୍ଣ୍ଣ ପ୍ରତିଦିନ ସେ ଦେଉଥିଲା, 87 କେଜି କେତେ ଭାର ସବୁ ରହିଛି ସେ ହିସାବ ରହିଛି, ପ୍ରତିଦିନ ସେତିକି ସୁନା ଆସୁଥିଲା ସେ ମଣି ପାଖରୁ, ତେଣୁ ଥରେ ତାଙ୍କର ଭାଇ ପ୍ରସେନ ସେ କ'ଣ କରିଛନ୍ତି ନା ସେ ମଣିକୁ ଗଳାରେ ଧାରଣ କରି ଯାଇଛନ୍ତି ଶିକାର କରିବା ପାଇଁ, ଆଉ ସେ ଫେରିଲେ ନାହିଁ, ତେଣୁ ସତ୍ରାଜିତ ଭାବିଲେ ଯେ କୃଷ୍ଣ ଯେଉଁ କହିଥିଲେ କୃଷ୍ଣ ତ ସହଜରେ ଚୋର ବୋଲି ପ୍ରସିଦ୍ଧ, ରଜେଇ ପ୍ରସିଦ୍ଧ ନବନୀତ ଚୋର ସେ ଚୋର ବୋଲି ପ୍ରସିଦ୍ଧ, ଆଉ ଏ ପ୍ରସନ୍ନ ଯେଉଁ ଯାଇଛି ପ୍ରସନ୍ନ ଯେଉଁ ଯାଇଥିଲେ ମୋ ଭାଇ ତାର ମଣିକୁ ଚୋରି କରିକି ନେଇ ଆସିଲେ କୃଷ୍ଣ ଆଣିଥିଲେ ସୁଦ୍ଧା ଘରେ, ତେଣୁ ସାରା ରଜରେ କଥା ହେଇଗଲା ଯେ କୃଷ୍ଣ ଚୋରି କରିକି ଆଣିଛନ୍ତି ଏ ମଣି, ତେଣୁ ଭଗବାନଙ୍କ ପାଖରେ ଯେତେବେଳେ କଥାଟି ଆସିଲା ସେ ତାଙ୍କର କେତେ ଜଳାଟକୁ ଆସି ନେଇ ଯାଇ ପହଞ୍ଚିଲେ ଗଣକୁ ଯାଇ ପହଞ୍ଚି ଗଣରେ ଯାଇ ଦେଖିଲେ ଏଇ ପ୍ରସନ୍ନ ଯେଉଁ ଘୋଡ଼ାରେ ଯାଇଥିଲେ ସେ ଘୋଡ଼ାର ଚିହ୍ନ ଦେଖି ଯାଇ ଯାଇ ଦେଖିଲେ ଗୋଟେ ଜାଗାରେ ଘୋଡ଼ାଟି ମୃତ୍ୟୁବରଣ କରିଛନ୍ତି, ସେ ଘୋଡ଼ାଟିକୁ ଗୋଟେ ସିଂହ ଖାଇଦେଇଛି, ଘୋଡ଼ାଟି ସେ ଲୋକ ପ୍ରସନ୍ନ ତା ଭାଇକୁ ମଧ୍ୟ ଖାଇଦେଇଛନ୍ତି, ତେଣୁ ସିଂହକୁ ଦେଖି ସିଂହଟା ଦେଖିଲେ ସିଂହ ଗୋଟେ ଗହ୍ୱର ଭିତରେ ପ୍ରବେଶ କରିଛନ୍ତି ଗୁମ୍ଫା ଭିତରେ ପ୍ରବେଶ କରିଛନ୍ତି, ତେଣୁ ଭଗବାନ ସେ ଦ୍ୱାରକବାସୀ କହିଲେ ଯେ ତୁମେ ଏଇଠି ରୁହ ମୁଁ ଯାଉଛି ବୁଝିଲୁ ଭଗବାନ ଗଲେ, ଏସବୁ ଲୀଳା ତାଙ୍କ ବର୍ଣ୍ଣନା କରାଯାଇଛି, ବହୁତ ଦିନ କାଳ ଅପେକ୍ଷା କରି ଯେତେବେଳେ ଦେଖିଲେ କୃଷ୍ଣ ଫେରିଲେ ନାହିଁ ସେତେବେଳେ ଏମାନେ ଦ୍ୱାରକବାସୀ ଫେରି ଆସିଲେ ମନ ଦୁଃଖରେ ଫେରି ଆସିଥାନ୍ତି, ଏବଂ ବସୁଦେବ ଏବଂ ସେତେବେଳେ ସେ ପ୍ରଥମ ବିବାହ କରିଥିଲେ ରୁକ୍ମିଣୀ ବିବାହ କରିଥିଲେ, ବସୁଦେବ ଦେବକୀ ଏମାନେ ସବୁ ଯାଇ ଗୋଟେ ଦୁର୍ଗା ମନ୍ଦିରରେ ଦେବୀଙ୍କ ମନ୍ଦିରରେ ତାଙ୍କର ସବୁ ଅନ୍ତ୍ୟେଷ୍ଟିକ୍ରିୟା କରିଦେଇଛନ୍ତି, କୃଷ୍ଣଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରିଦେଇଛନ୍ତି, ମନ ଦୁଃଖରେ ସବୁ ରହିଛନ୍ତି ସେମାନେ, କିନ୍ତୁ ଭଗବାନ ସେ ଗହ୍ୱର ଭିତରେ ପ୍ରବେଶ କରି ସେ ମଣି ଦେଖିଲେ ସେ ମଣିକି ପିଲାମାନେ ଖେଳୁଛନ୍ତି ଛୋଟ ପିଲାମାନେ ଖେଳୁଛନ୍ତି, ତେଣୁ ସେ ମଣିକି ଯେତେବେଳେ ଆଣିବା ପାଇଁ ବସିଲେ ସେହି ସମୟରେ ସେ ପିଲାମାନଙ୍କୁ ଯେ ଧାଇଥିଲେ ସେ ରଡ଼ି ଚାଲିଲେ, ତେଣୁ ସେହି ସମୟରେ ଆସି ପହଞ୍ଚିଗଲେ ଜାମ୍ବବାନ, ଜାମ୍ବବାନ ସହିତ ଭଗବାନଙ୍କର ଯୁଦ୍ଧ ହେଇଛି 22 ଦିନ ନା କେତେ ଯୁଦ୍ଧ ହେଇଛି, ତେଣୁ ଅନ୍ତିମରେ ଜାମ୍ବବାନ ହାରିଲା ପରେ ସେ ଜାଣିଲେ ଯେ କେହି ଅନ୍ୟ କେହି ନୁହଁ କିଏ ହେଉଛି ସ୍ୱୟଂ ଭଗବାନ ରାମଚନ୍ଦ୍ର, ତେଣୁ ଭଗବାନ କହିଲେ ଭଗବାନ ତାଙ୍କର ଯେଉଁ ଯୁଦ୍ଧ କରିଥିଲେ ଭଗବାନ ତାଙ୍କର ଶରୀରରେ ଯେତେବେଳେ ତାଙ୍କୁ ଟିକିଏ ଆଉଁସି ଦେଲେ ସେ ସମୟରେ ତାଙ୍କର ସବୁ ଶ୍ରମ ଦୂର ହୋଇଗଲା, ସବୁ ଦୁଃଖ ସବୁ କଷ୍ଟ ଦୂର ହୋଇଗଲା। ଏବଂ ଭଗବାନ କହିଲେ ମୁଁ ଏଇ ମଣିକୁ ନେବା ପାଇଁ ଆସିଥିଲି, ତେଣୁ ଜାମ୍ବବାନ କହିଲେ ପ୍ରଭୁ ମୁଁ ଏ ମଣିକୁ ଦେବି ନାହିଁ। ନା କାହିଁକି ନା ମଣିକୁ ଦେବି ଗୋଟିଏ ସର୍ତ୍ତରେ, ନା କ'ଣ ସର୍ତ୍ତ ନା ମୋର ଯେଉଁ କନ୍ୟା ରହିଛନ୍ତି ସତ୍ୟଭାମା, ଇଏ ହେଉଛନ୍ତି ଜାମ୍ବବତୀ, ଏଇ କନ୍ୟାକୁ ଯଦି ଆପଣ ଗ୍ରହଣ କରିବେ ତାହେଲେ ମୁଁ ଏଇ ମଣିକୁ ଦେବି। ତେଣୁ ଭଗବାନ ଜାମ୍ବବତୀକୁ ଆଣି ସେ ମଣି ସହିତ ଆସି ପହଞ୍ଚିଲେ। ତେଣୁ ଏଇ ଯେଉଁ କଥା ଶୁଣିଲେ ଏ ମନ ଦୁଃଖ ହେବ, ଅରଣ୍ୟ ଆନନ୍ଦ ରଖିବେନି ଭଗବାନ ଏଭଳି ଭାବରେ ଗୁମ୍ଫା ଭିତରେ ପ୍ରବେଶ କଲେ, ଏସବୁ ରହିଛି, କିନ୍ତୁ ତଥାପି ଏଇଟା ଆନନ୍ଦଦାୟକ। ଅରଣ୍ୟମପି କ'ଣ ଅରଣ୍ୟମପି ରମ୍ୟମେବ ରୁଚିର, ବହୁତ ଆନନ୍ଦଦାୟକ କଥା। ସେହିଭଳି ଭାବରେ ଭକ୍ତାନ ଅରୋଚକମପି ଶ୍ରୀ ଜାନକୀ ତ୍ୟାଗାଧିକମ ରୁଚିରମେବ, ଭଗବାନ କଥା ରୁଚିର ବହୁତ ଆନନ୍ଦଦାୟକ। ଯଦିଓ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଭକ୍ତାନାମ ଅରୋଚକମପି, ଭଗବାନ ଭକ୍ତମାନେ ଯେତେବେଳେ ଶୁଣିବେ ଭଗବାନଙ୍କର ଏଭଳି ଲୀଳା ହୋଇଥିଲା ତାଙ୍କୁ ଆନନ୍ଦ ଦେବ ନାହିଁ ଅରୋଚକ। କାହିଁକି ନା ଭଗବାନ ଜାନକୀ ତ୍ୟାଗାଧିକମ ରୁଚିରମେବ, ଜାନକୀଙ୍କୁ ତ୍ୟାଗ କରିଦେଲେ, ଲୋକ ଭଗବାନଙ୍କୁ ଭୟ କରି ସୀତାଦେବୀଙ୍କୁ ତ୍ୟାଗ କରିଦେଲେ କେତେବେଳେ, ନା ଯେତେବେଳେ ସୀତାଦେବୀ ଗର୍ଭ ଥିଲେ, ଗର୍ଭରେ ତାଙ୍କ ସନ୍ତାନ ଥିଲା, ସେଇ ସମୟରେ ତ୍ୟାଗ କରିଛନ୍ତି। ଏଇଟା ଶୁଣିଲେ କି ଆନନ୍ଦ ପ୍ରାପ୍ତ ହେବ ନାହିଁ, କିନ୍ତୁ ତଥାପି ଏଇଟା ରୁଚିରମେବ, ରୋଚକମେବି ରୁଚିରମେବ। ସେହିଭଳି ଭାବରେ ଭଗବାନଙ୍କ ଏସବୁ ଲୀଳା ବହୁତ ପୁରୁଣା କଥା, ପୁରାତନ କଥା, କିନ୍ତୁ ପୁରାତନ ଅପି ଭଗବତ ଚରିତ୍ର ନବମ ନବମେବ, ମାରିଚାମ ଗମନାନନ୍ତରମ ରାବଣ କୃତ ସୀତା ହରଣାଧିକମ ମନସ୍ୱହଣ, ଏଇ ପୁରୁଣା ହେଲେ ମଧ୍ୟ ସବୁବେଳେ ନୂତନ ଲାଗୁଛି, ଭଗବାନ କଥା ନୂତନ ଲାଗୁଛି। ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଥିଲେ ଏ ଭାଗବତଙ୍କୁ, ସେଠି ଯେଉଁ 60,000 ପଣ୍ଡିତମାନେ ଥିଲେ ତାଙ୍କ ଭିତରେ ନାରଦମୁଣି ବି ଥିଲେ, ତାଙ୍କର ପିତା ବ୍ୟାସଦେବ ବି ଥିଲେ, ବ୍ୟାସଦେବଙ୍କ ଗୁରୁ ନାରଦମୁଣି ବି ଥିଲେ, କିନ୍ତୁ ସେମାନେ ଯେତେବେଳେ ଶୁଣୁଥିଲେ ସୁଖଦେବ ଗୋସ୍ୱାମୀଙ୍କ ଭାଗବତମ ତାଙ୍କୁ ଲାଗୁଥିଲା ଏମିତି ନୂତନ ଭାବରେ ଶୁଣୁଛନ୍ତି, ଆଗରୁ ବି ଶୁଣିନଥିଲେ, ଏ ପ୍ରଥମ ଥର ଭାଇ ଶୁଣୁଛନ୍ତି ଏଇଭଳି ଭାବେ ତାଙ୍କୁ ଲାଗୁଥିଲା। ଏ ଭଗବାନ କଥା ଏଇ ନିତ୍ୟ ନୂତନ ସବୁବେଳେ, ଯଦିଓ ପୁରାତନ କଥା କିନ୍ତୁ ଶୁଣିଲେ ଲାଗିବ ନିତ୍ୟ ନୂତନ ଆନନ୍ଦ ଲାଗିବ, ନିତ୍ୟ ନୂତନ। ତେଣୁ ସେହିଭଳି ଭାବରେ ନବମ ନବମ ଏବଂ ତଦୈବ ସ୍ୱସ୍ୱ ମନସ୍ୱ ମହୋତ୍ସବ, ଏ ମନର ମହୋତ୍ସବ ମନକୁ ବହୁତ ଆନନ୍ଦ ପ୍ରଦାନ କରେ। କିନ୍ତୁ ଯଦିଓ ଆମର ଟିକାରେ ବିଶ୍ୱନାଥ କହୁଛନ୍ତି ଯେ ମାରିଚାନ ଗମନାନ ଅନ୍ତର ରାବଣ କୃତ ସୀତା ହରଣାଧିକ ମନସ୍ୱ ମହୋତ୍ସବ ନାଶମ ବି ମହୋତ୍ସବ କର, ରାବଣ ଯେଉଁଭଳି ଭାବରେ ସୀତାଙ୍କୁ ହରଣ କରିବା ପାଇଁ ମାରିଚିକୁ ପଠାଇଥିଲେ, ସ୍ୱର୍ଣ୍ଣ ମୃଗ ହିସାବରେ ସେ ଆସିଥିଲେ ଏବଂ ଭଗବାନ ତାଙ୍କର ଅନୁଗମନ କରି କରୁଥିଲା ବେଳେ ରାବଣ ଗୋଟେ ଛଦ୍ମ ସାଧୁ ବେଶରେ ଆସି ସୀତାଙ୍କୁ ହରଣ କରିଥିଲେ। ଏ କଥା ଶୁଣିଲେ ଆମର ମନର ଆନନ୍ଦ ଦୂର ନଷ୍ଟ ହୋଇଯିବ, ରାବଣ ଏଭଳି ଭାବରେ ମା ସୀତାଙ୍କୁ ନେଇଗଲେ, ଚେତନ ଚେତନାଙ୍କୁ ବର୍ଣ୍ଣନା କରାଯାଇଛି। ଜଣେ ବ୍ରାହ୍ମଣ ସେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ, ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ଏବଂ ମହାପ୍ରଭୁ ଯେତେବେଳେ ପହଞ୍ଚିଛନ୍ତି ଖରାବେଳେ ପହଞ୍ଚିଛନ୍ତି ପ୍ରସାଦ ପାଇବା ପାଇଁ, ଇଏ ବ୍ରାହ୍ମଣ ଜଣଙ୍କ କୌଣସି ରୋଷେଇବାସ କରିନାହାନ୍ତି, ତେଣୁ ମହାପ୍ରଭୁ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ମୋତେ ପୁରା ନିମନ୍ତ୍ରଣ କରିଥିଲେ ପ୍ରସାଦ ପାଇବା ପାଇଁ, ଆଉ କାହିଁ ଖାଦ୍ୟ କାହିଁ, ନା ଲକ୍ଷ୍ମଣ ଯାଇଛନ୍ତି ବଣକୁ ଯାଇଛନ୍ତି, ସେ ଫଳମୂଳ ଆଣିଲେ, ସେ ଆଣିଲେ ଆମେ ରୋଷେଇ କରିବା, ତାକୁ ଆପଣଙ୍କୁ ଦବା ପ୍ରଦାନ କରିବା। ଏଇଭଳି ଭାବରେ ମହାପ୍ରଭୁ ଜାଣିଲେ ପ୍ରକୃତରେ ଏ ରାମ ଭକ୍ତ, ରାମଙ୍କ ବିରୋଧରେ ଏଇଭଳି ଭାବରେ ସେ ଜୀବନ ଧାରଣ କରୁଛନ୍ତି। ସେ ଯାହା ହଉ ତାଙ୍କୁ ବୁଝାସୁଝା କଲା ପରେ ସେ କିଛି ଖାଦ୍ୟ ପ୍ରଦାନ କଲେ ମହାପ୍ରଭୁଙ୍କୁ, ମହାପ୍ରଭୁ ଖାଦ୍ୟ ଖାଇସାରି ତାଙ୍କୁ କହିଲେ ତୁମେ କିଛି ଖାଦ୍ୟ ଗ୍ରହଣ କର, ନା ମୁଁ ଖାଦ୍ୟ ଖାଇବା ପାଇଁ ଚାହୁଁନାହିଁ, କାହିଁକି ନା ମୋର ମା ସୀତାଦେବୀଙ୍କୁ ରାବଣ ହରଣ କରିନେଲା, ଅସୁର ହରଣ କରିନେଲା, ମୁଁ କାହିଁକି ଜୀବନ ଧାରଣ କରିବି। ଭଗବାନ ବିୟୋଗରେ ଭଗବାନ ଭକ୍ତମାନେ ପ୍ରାଣତ୍ୟାଗ କରିଦିଅନ୍ତି। ଯେଭଳି ଭାବରେ ଯେତେବେଳେ ଶୁଣିଲେ ଅର୍ଜୁନ ଯାଇ କହିଲେ ଭଗବାନ ଚାଲିଯାଇଛନ୍ତି, ସେ ସମୟରେ ପୃଥା ବା ଏ ଯେଉଁ ଆମର ଇଏ କିଏ କୁନ୍ତୀ ଦେବୀ, ସେ ସାଙ୍ଗେ ସାଙ୍ଗେ ଭଗବାନଙ୍କର ଯେଉଁ ବିୟୋଗ ଶ୍ରବଣ କରି ସେ ସ୍ୱର୍ଗ ତ୍ୟାଗ କରିଦେଲେ। ତେଣୁ ଏକଥା ସେ କହୁଛନ୍ତି ସୀତାଦେବୀଙ୍କୁ ନେଇଗଲା ରାବଣ, ଦୁଷ୍ଟ ରାବଣ ଅସୁର ନେଇଗଲା, ମୋର ଜୀବନ କାହିଁକି ମୁଁ ଧାରଣ କରିଛି, ମୋର କାହିଁକି ମୃତ୍ୟୁବରଣ ହେଉନାହିଁ, ଏଇଭଳିଆ କହିଛନ୍ତି। ତେଣୁ ମହାପ୍ରଭୁ ତାଙ୍କୁ ଆଶ୍ୱାସନ ଦେଇଛନ୍ତି, କହିଲେ ଦେଖ ପ୍ରକୃତରେ ରାବଣ ସୀତାଙ୍କୁ ନେଇନାହାନ୍ତି, ସୀତା ହେଉଛି ଅପ୍ରାକୃତ ବସ୍ତୁ, ଅପ୍ରାକୃତ ସିଏ ଏ ଭୌତିକ ବସ୍ତୁ, ଭୌତିକ ଶରୀର ତାଙ୍କର ନୁହଁ, ଅପ୍ରାକୃତ ଶରୀର, ପ୍ରାକୃତ ବସ୍ତୁରେ ଅପ୍ରାକୃତ ବସ୍ତୁକୁ ଛୁଇଁ ହେବ ନାହିଁ ବା ଗ୍ରହଣ କରିହେବ ନାହିଁ। ତେଣୁ ସେ ଯେଉଁ ସୀତାକୁ ନେଇଥିଲେ ସେ ସୀତା ହେଉଛନ୍ତି ପ୍ରକୃତରେ ଛାୟା ସୀତା, ସେ ପ୍ରକୃତ ସୀତା ନୁହନ୍ତି। ପରେ ଯେତେବେଳେ ମହାପ୍ରଭୁ ଯାଇଥିଲେ ରାକ୍ଷୀନାଥକୁ, କୁର୍ମ ପୁରାଣରେ କଥା ବର୍ଣ୍ଣନା କରାଯାଇଛି, ତେଣୁ ସେଇ କୁର୍ମ ପୁରାଣର ସେ ପୋଥିଟିକୁ ଆଉ ଗୋଟେ ଆଉ ଜଣେ ସେଇଟାକୁ ଲେଖିକିରି ସେ କାଗଜରେ ସେ ପୋଥିଟାକୁ ରଖି ଏ ପୁରାତନ ପୋଥିକୁ ଆଣିକି ଆସିଲି ଦେଖିବା ପାଇଁ, କୁର୍ମ ପୁରାଣରେ ତ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କର ଏହିସବୁ ଲୀଳା ଯେତେବେଳେ ଶ୍ରବଣ କରିବ ଯେ ସୀତାଦେବୀଙ୍କୁ ରାବଣ ହରଣ କରିନେଲେ, ତାହେଲେ ତାଙ୍କର ଯେଉଁ ଆନନ୍ଦ ନଷ୍ଟ ହୋଇଯିବ, କିନ୍ତୁ ତଥାପି ମନସ୍ୱ ମହୋତ୍ସବ ନାଶକମ ବି ମହୋତ୍ସବ କର, ଇଏ ହେଉଛି ଭାଗବତଙ୍କର ଇଏ ଆଶ୍ଚର୍ଯ୍ୟ କଥା। ତେଣୁ ସେହିଭଳି ଭାବରେ ଯଦିବ ସ୍ୱକାର ନବ ଶୋଷଣ ଲୁଣା, ସେହି ଭାଗବତରେ ଯେଉଁ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଏସବୁ ଶ୍ରବଣ କଲେ, ଏବଂ ପତି ପୁତ୍ରାଦି ବୈରାଗ୍ୟ ଉତ୍ପାଦକତ୍ୱେନ ଶୋକାନବି ତୋକାନବ ଶୋଷଣ ମିଳିବ, ଏ ଭାଗବତ ଶ୍ରବଣ କଲେ ତାଙ୍କ ବୈରାଗ୍ୟ ଉତ୍ପନ୍ନ ହେବ, ପତି ପୁତ୍ର ଏମାନଙ୍କ ପ୍ରତି ଯେଉଁ ଆସକ୍ତି ରହିଛି ସେଥିରୁ ସେମାନେ ମୁକ୍ତ ହେବେ। କିନ୍ତୁ ବୈରାଗ୍ୟ ଉତ୍ପନ୍ନ ହେଲେ ମଧ୍ୟ ବୈରାଗ୍ୟ ଉତ୍ପାଦକତ୍ୱେନ ଶୋକାନବ, ଇଏ ବୈରାଗ୍ୟ ଉତ୍ପନ୍ନ ହେଲେ ଏ ଶୋକ ହେବ, ଜଣେ ଶୋକ ହେବ ପତି ପୁତ୍ର ଏମାନଙ୍କର ବୈରାଗ୍ୟ ଯଦି ଆସିଲା ଜଣେ ଶୋକ ହେବ, କିନ୍ତୁ ଶୋକ ହେଲେ ମଧ୍ୟ ଶୋକାନବ ବି ତତ୍ ଶୋକାନବ ଶୋଷଣ ମିଳିବ, ଏହି ଭାଗବତ ଶ୍ରବଣ ମାଧ୍ୟମରେ ସେ ଶୋକାନବ ମଧ୍ୟ ଦୂର ହୋଇଯିବ। ତେଣୁ ଏହିଭଳି ଭାବରେ ଭାଗବତଙ୍କର ମହାତ୍ମ୍ୟ ରହିଛି, ଯେଉଁ ଭାଗବତଙ୍କୁ ଉଦ୍ଧବ ପ୍ରଚାର କରୁଛନ୍ତି। ତେଣୁ ସେ ଯିବେ ଚନ୍ଦ୍ରିକାଶ୍ରମକୁ ଯିବେ ଏବଂ ସେଇଠି ଭଗବାନ କଥାକୁ ପ୍ରଚାର କରିବେ। ତେଣୁ ଏ କଥା ଚାଲିବ, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଗାଈ ଗୋ ସମାନନ୍ଦେ।